ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ତର୍ପଣ କୁମାର ପ୍ରଧାନ ଜୁହାର। ପହିଲା ମୁଖ୍ୟ ଖବର। ନିର୍ବାଚନ କମିଶନ କେନ୍ସି ଦଲ ଲାଗି ପକ୍ଷପାତିତା ନାଇଁ କରନ୍ ସ୍ପଷ୍ଟ କଲେ ଭାରତୀୟ ମୁଖ୍ୟ ନିର୍ବାଚନ କମିଶନର। ରାଇଜେ ଅପରାଧ ନିୟନ୍ତ୍ରଣ ଲାଗି ଜାରି ରହିବା ଅପରେସନ ଗରୁଡ ସୂଚନା ଦେଲେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ। ହର ଘର ତିରଙ୍ଗା ଅଭିଯାନ ଥି 7 କୋଟିରୁ ଅଧିକା ସେଲ୍ଫି ଅପଲୋଡ ହୋଇଥିବାର ସରକାରଙ୍କ ସୂଚନା। ଆଉର ଓଡ଼ିଶା ଯାତ୍ରୀ ପ୍ଲାଟଫର୍ମକେ ଅତକା ମହିଳା କରୁଛନ୍ ବ୍ୟବହାର ପରିସଂଖ୍ୟାନ ତଥ୍ୟନୁ ମିଲ୍ଲା ସୂଚନା। ନିର୍ବାଚନ କମିଶନ କେନ୍ସି ଦଲ ଲାଗି ପକ୍ଷପାତିତା ନାଇଁ କରନ୍ ବୋଲି ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ସ୍ୱଷ୍ଟୀକରଣ ଦେଇଛନ୍। ନୂଆଦିଲ୍ଲୀଠାରେ ଆୟୋଜିଥିବାର ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ଶ୍ରୀ କୁମାର କହିଛନ୍, ନିର୍ବାଚନ କମିଶନଙ୍କର ଲାଗି କେନ୍ସି ପକ୍ଷ କି ବିପକ୍ଷ ଦଲ ନାଇଁ ଥାନ୍। ଲୋକସଭା ନିର୍ବାଚନ ଥି 1 କୋଟିରୁ ଅଧିକା କର୍ମଚାରୀ, 10 ଲକ୍ଷରୁ ଅଧିକା ବୁଥ୍ ଏଜେଣ୍ଟ, 20 ଲକ୍ଷରୁ ଅଧିକା ପୁଲିଂ ଏଜେଣ୍ଟ ସାମିଲ ଥିଲେ। ଏତେ ସ୍ୱଚ୍ଛତା ଭିତରେ ବିରୋଧୀମାନଙ୍କର ଭୋଟ୍ ଚୋରି ବାଗିର ଅଭିଯୋଗ ଭିତ୍ତିହୀନ ଏ ବୋଲି ଶ୍ରୀ କୁମାର କହିଛନ୍। ଫଲାଫଲ ଘୋଷଣାର 45 ଦିନ ଭିତରେ କେନ୍ସି ଅଭିଯୋଗ ଥିଲେ କୋର୍ଟ ଯାଇପାରବେ, ତାର ଉତରୁ ଅଭିଯୋଗ କଲେ ସେଟା ଗ୍ରହଣୀୟ ନାଇଁ ହୁଏ ବୋଲି ଶ୍ରୀ କୁମାର କହିଛନ୍।
ଚୁନାବ ଆୟୋଗ କେ ଲିଏ ନା ତୋ କୋଇ ବିପକ୍ଷ ହେ ନା ତୋ କୋଇ ପକ୍ଷ ହେ ସବ୍ ସମକକ୍ଷ ହେ ଚାହେ କିସି ଭି ରାଜନୈତିକ ଦଲ କା କୋଇ ଭି ହୋ। ଚୁନାବ ଆୟୋଗ ଅପନେ ସାୟିଧାନିକ କର୍ତ୍ତବ୍ୟ ସେ ପିଛେ ନହିଁ ହଟେଗା। ପିଛଲେ 2 ଦଶକୋଁ ସେ ଲଗଭଗ ସଭି ରାଜନୈତିକ ଦଲ ମତଦାତା ସୂଚି ମେ ତ୍ରୁଟିଓଁ କେ ସୁଧାର କେ ଲିଏ ମାଙ୍ଗ କରତେ ରହେ ହେଁ ଔର ଇସି ମାଙ୍ଗ କୋ ପୂରା କରନେ କେ ଲିଏ ହି ଚୁନାବ ଆୟୋଗ ନେ ଗହନ ପୁନରୀକ୍ଷଣ ଅର୍ଥାତ୍ ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ SIR କି ଶୁରୁଆତ ବିହାର ସେ କି ହେ।
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କର ନିର୍ଦ୍ଦେଶ ଥି ଗଲା 1 ତାରିଖରୁ ସବୁ ଜିଲ୍ଲା ପୁଲିସର ଆରକ୍ଷୀ ଅଧୀକ୍ଷକ ନେତୃତ୍ୱଥି ଅପରେସନ ଗରୁଡ ଅଭିଯାନକେ କାର୍ଯ୍ୟକାରୀ କରାଯାଇଥିଲା। ଏହି ଅଭିଯାନର 2 ନମ୍ବର ହପ୍ତା ଗଲା 16 ତାରିଖ ତକ ଅପରାଧ ଆର୍ ଅପରାଧୀମାନଙ୍କର ବିରୋଧ ପୁଲିସ ତରଫୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହି ଅଭିଯାନ ଖାସକରି ଜାମିନବିହୀନ ୱାରେଣ୍ଟକେ କାର୍ଯ୍ୟକାରୀ କରବାର, ନିଶା ଦରବ ଚୋରାଚାଲାଣକେ ରୁକବାର, ବେଆଇନ ଅସ୍ତ୍ରଶସ୍ତ୍ରକେ ଜବତ, ଜୁଆଡ୍ଡା ଉପରେ ଚଢ଼ଉ ବାଗିର ଭିନ୍ ଭିନ୍ ଅପରାଧୀ ଥି ଜଡ଼ିତ ଥିବାର ଅଭିଯୁକ୍ତମାନଙ୍କୁ ଗିରଫ କରବାରକେ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅପରେସନର 2 ନମ୍ବର ହପ୍ତାଥି ସବୁ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଆର୍ ଅଲଗା ଅଧିକାରୀମାନେ ସାମିଲ ହୋଇକରି ଅପରାଧ ଆଉ ଅପରାଧୀମାନଙ୍କୁ ରୁକବାର ଦିଗେ ବଡ଼ ସଫଳତା ପାଇଛନ୍। ଆୟବା ଦିନେ ଭିଲ୍ ଅପରାଧ ବିରୋଧୀ ଅପରେସନ ଗରୁଡ ଅଭିଯାନ ଜାରି ରହିବା ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍। ହର ଘର ତ୍ରିରଙ୍ଗା ଅଭିଯାନର 4 ନମ୍ବର ସଂସ୍କରଣଥି ଦେଶେ 7 କୋଟିରୁ ଅଧିକା ସେଲ୍ଫି ଅପଲୋଡ କରାଯାଇଛି ବୋଲି ସରକାରଙ୍କ ତରଫୁ କୁହାଯାଇଛି। ପରିମଳ ଆଉ ପାନୀୟ ଜଳ ବିଭାଗ ଆର୍ ଜଳଶକ୍ତି ଆଉ ସଂସ୍କୃତି ମନ୍ତ୍ରଣାଳୟ ମିଶିକରି କରିଥିବାର ହର ଘର ସ୍ୱଚ୍ଛତା ଅଭିଯାନ ଥି 1 କୋଟି 80 ଲକ୍ଷ ସ୍ୱଚ୍ଛ ଗ୍ରାମ ସାମିଲ ହୋଇଥିଲେ। ହର ଘର ତ୍ରିରଙ୍ଗା ଅଭିଯାନ ଚଳିତ ମାସର 2 ତାରିଖରୁ ମୂଲ ହୋଇକରି 15 ତାରିଖ ତକ ଚାଲିଥିଲା। ଏଥି ସହରାଞ୍ଚଳ ଆର୍ ଗ୍ରାମାଞ୍ଚଳର 9 ଲକ୍ଷରୁ ଅଧିକା ସ୍ୱେଚ୍ଛାସେବୀ ଏହି ଅଭିଯାନଥି ସାମିଲ ହୋଇଥିଲେ। ଭୁବନେଶ୍ୱରଠାରେ ଆୟବାକାଲ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା, ଆୟବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୁକ୍କୁ ଜନେଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ସରକାରୀ ନିଯୁକ୍ତି ଆବେଦନପତ୍ର ଥି ତୃତୀୟ ଲିଙ୍ଗୀମାନଙ୍କର ଲାଗି ଖାସ୍ ବର୍ଗ ରହିବା ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫୁ ଫେର୍ ଥରେ ସବୁ ବିଭାଗକେ ଚିଠି ଲେଖାଯାଇଛି। ତୃତୀୟ ଲିଙ୍ଗୀମାନଙ୍କର ଲାଗି ରହିଥିବାର ବାଜବିଚାରକେ ଦୂର କରବାର ଲାଗି ତୃତୀୟ ଲିଙ୍ଗୀ ସୁରକ୍ଷା ଆଇନ 2019କେ ସରକାର ଲାଗୁ କରିଛନ୍। ଏତାକେ ନଜରଥି ରଖିକରି ନିଯୁକ୍ତି ପରୀକ୍ଷା ନିୟମଥି ପରିବର୍ତ୍ତନ କରିକରି ତୃତୀୟ ଲିଙ୍ଗୀମାନଙ୍କୁ ଗୋଟିଏ ଖାସ୍ ବର୍ଗ ଭାବେ ସାମିଲ କରବାର ଲାଗି ଗଲା ମାର୍ଚ୍ଚ ମାସେ ସବୁ ବିଭାଗକେ କୁହାଯାଇଥିଲା। ଜାରି କରାଯାଇଥିବା ପତ୍ରଥି କୁହାଯାଇଛି ଯେ ଅନ୍ଲାଇନ୍ ନାହେତ ସିଧାସଳଖ ଆବେଦନପତ୍ରଥି ତୃତୀୟ ଲିଙ୍ଗୀମାନଙ୍କର ଲାଗି ଖାସ୍ ବ୍ୟବସ୍ଥା ରହିବା। ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ଆଇବା ହପ୍ତେ ଭିତରେ ହେବା ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ରାଜ୍ୟ ସରକାରଙ୍କ ତରଫୁ ପରିଚାଳନା କମିଟି ଗଠନ ନେଇକରି ସବୁ ପ୍ରକ୍ରିୟା ଶେଷ ହୋଇଛି। କମିଟି ଗଠନ ଉତରୁ ରତ୍ନଭଣ୍ଡାର ଅଳଙ୍କାର ଗନ୍ତି କରାଯିବା, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର 2 ଜଣ ଅଧିକାରୀ ଏଥିଲାଗି ନିଯୁକ୍ତ ହୋଇଛନ୍। ସେମାନଙ୍କର ଉପସ୍ଥିତିଥି ଗନ୍ତି କାମ କରାଯିବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶା ଯାତ୍ରୀ ଗମନାଗମନ ବ୍ୟବସ୍ଥା ଉପରେ ଅତକାନୁ ଅତକା ମହିଳା ଦିନୁ ଦିନକେ ଭରସା କରୁଥିବାର ଗୋଟିଏ ପରିସଂଖ୍ୟାନୁ ଜଣାପଡ଼ିଛି। ଓଡ଼ିଶା ଯାତ୍ରୀ ଆପ୍ ପ୍ଲାଟଫର୍ମରୁ ମିଳିଥିବା ସୂଚନା ଅନୁସାରେ 57.44% ଅତକା ମହିଳା ତାର ବ୍ୟବହାର କରୁଛନ୍। 2024 ଅକ୍ଟୋବରରୁ 2025 ଜୁଲାଇ ଗଲା 10 ମାସ ଭିତରେ ଓଡ଼ିଶା ଯାତ୍ରୀ ବ୍ୟବସ୍ଥା ବ୍ୟବହାର କରିଥିବାର ମୋଟ 2,57,000 ଯାତ୍ରୀଙ୍କର ଭିତରୁ 1,48,000 ଅତକା ମହିଳା ଅଛନ୍। 2024 ଅକ୍ଟୋବର ମାସେ ଓଡ଼ିଶା ଯାତ୍ରିଆ ପରୀକ୍ଷାମୂଳକ ଭାବେ ମୁଲେଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2025 ଜାନୁଆରୀ ମାସେ ଓଡ଼ିଶା ଯାତ୍ରୀ ଆପ୍ର ଶୁଭାରମ୍ଭ କରିଥିଲେ। ମିଳିଥିବା ସୂଚନା ଅନୁସାରେ ଗଲା ଜାନୁଆରୀ ମାସେ 61.63% ଆଉ ଜୁଲାଇଥି 55.33% ମହିଳା ଏତାକେ ବ୍ୟବହାର କରିଥିଲେ। ଗୃହ ଆଉ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍, ପ୍ରବର୍ତ୍ତନ ଆଉ ପରିବହନ କର୍ତ୍ତୃପକ୍ଷଙ୍କ ସହିତ ଓଡ଼ିଶା ଯାତ୍ରୀ ଆପ୍ର ସମନ୍ୱୟ ମହିଳା ଆଉ ଅଲଗା ଦୁର୍ବଳ ବର୍ଗର ଲାଗି ଗୋଟିଏ ସୁରକ୍ଷିତ ଆଉ ଦାୟିତ୍ୱପୂର୍ଣ୍ଣ ଯାଆସ ଅଭିଜ୍ଞତା ବନେଇ ପାରିଛେ। ଓଡ଼ିଶା ଯାତ୍ରୀ ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ ମିଳିତ ଭାବେ 30,000 ଏତକା ତୀର୍ଥଯାତ୍ରୀଙ୍କୁ ମାହାଲିଆ ଯାତ୍ରା ସୁବିଧା ଦେଇଛେ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍। ସହରାଞ୍ଚଳ ଶାସନ ଆଉ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନକେ ବରକସ କରବାର ଉପରେ ଜୋର୍ ଦେଇକରି ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ଜନସେବା ଅଧିକାର ଆଇନ ଉପରେ ଭୁବନେଶ୍ୱର ଖାରବେଳ ଭବନଠାରେ ଗୋଟିଏ ବୈଠକ ହୋଇଯାଇଛି। ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢ଼ୀ ଏଥି ଅଧ୍ୟକ୍ଷତା କରିକରି ଜନସେବା ଅଧିକାର ଆଇନ ଖାଲି ସେବା ଦେବାର ଲାଗି ଗୋଟିଏ ଉପକରଣ ନୁହେଁ, ଏଟା ଶାସନକେ ଫେରଘାଏ ପରିଭାଷିତ କରବାର ଲାଗି ଗୋଟିଏ ପ୍ରତିବଦ୍ଧତା ବୋଲି କହିଛନ୍। ସବୁ ସ୍ତରନୁ ଉତ୍ତରଦାୟିତ୍ୱ ଦକ୍ଷତା ଆଉ ସ୍ୱଚ୍ଛତାକେ ସାମିଲ କରିକରି ଏନ୍ତା ସହର ସୃଷ୍ଟି କରବାରକେ ଲକ୍ଷ୍ୟ ରଖାଯାଇଛି, ଯେନ୍ଥି ନାଗରିକମାନେ ଶାସନକେ ଗୋଟିଏ ଅଧିକାର ଭାବେ ଅନୁଭବ କରିବେ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍। ଜାତୀୟ ରକ୍ତଶିକୁଳି ନିରାକରଣ ମିଶନ ଅଧୀନଥି ଗଲା ମାସ ଶେଷ ତକ 6 କୋଟିନୁ ଅତ୍କା ଲୁକର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇସାରିଛି। ପ୍ରଭାବିତ 17 ରାଜ୍ୟର 300 ଅତ୍କା ଜିଲ୍ଲାନ ଏହି ମିଶନ ଅଧୀନଥି ପରୀକ୍ଷା କରାଯାଇଛି। ସେଥିର ଭିତରୁ 2,18,000 ସିକିଲ୍ ସେଲ୍ ରୋଗ ଲାଗି ଆକ୍ରାନ୍ତ ଥିବାର ଜଣାପଡ଼ିଛି। ଏହି ମିଶନ ଅଧୀନଥି ଓଡ଼ିଶା, ମଧ୍ୟପ୍ରଦେଶ, ଗୁଜରାଟ, ଛତିଶଗଡ଼ ଆର୍ ମହାରାଷ୍ଟ୍ର ଉପରେ ଧ୍ୟାନ କେନ୍ଦ୍ରିତ ରହିଥିଲା। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟନୀତି 2017 ଆଧାରଥି ଇ ମିଶନ ବାବଦେ ଗଲା 2023 ବଜେଟ୍ଥି ଘୋଷଣା କରାଯାଇଥିଲା। ଚଲତି ଆର୍ଥିକ ବଛର ତକ 40 ବର୍ଷରୁ କମ୍ ବୟସର ବର୍ଗର 7 କୋଟି ଜୁଆନ ପିଲା ଟୁକେଲମାନଙ୍କୁ ମିଶନ ମୋଡ଼ଥି ଏହି ଅଭିଯାନ ଅଧୀନଥି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାର ଲକ୍ଷ୍ୟ ରଖାଯାଇଛି। 2047 ତକ ସିକିଲ୍ ସେଲ୍ ରୋଗକେ ମୂଲୁ ଶେଷ କରିବାର ଲକ୍ଷ୍ୟ ନେଇକରି ଇ ମିଶନକେ କାର୍ଯ୍ୟକାରୀ କରାଯାଇଛି। ମହାକାଶଚାରୀ ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଆଜି ଆମେରିକାନୁ ଭାରତ ଫେରିଛନ୍। ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦରନ ତାଙ୍କୁ ଆଜି ସକାଳେ ଭବ୍ୟ ସ୍ୱାଗତ କରାଯାଇଥିଲା। ପହିଲା ଭାରତୀୟ ଭାବେ ଏକ୍ଜିଅମ୍ 4 ମିଶନ୍ଥି ମହାକାଶଚାରୀ ଭାବେ ଶୁଭାଂଶୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକେ ସଫଳତାର ସହିତ ଯାତ୍ରା କରିକରି ଗଲା ମାସ 15 ପୃଥିକେ ଫେରିଥିଲେ। ତାର ଉତରୁ ସ୍ୱାସ୍ଥ୍ୟଗତ ପରିବର୍ତ୍ତନ ଲାଗି ଶୁଭାଂଶୁ ଆମେରିକାନୁ ରହିଥିଲେ। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଦେଶର ପାଖାପାଖି 1,150 ଟୋଲ୍ ପ୍ଲାଜାନ ଫାସ୍ଟ୍ୟାଗ୍ ବାର୍ଷିକ ପାସ୍ ସୁବିଧା କାର୍ଯ୍ୟକାରୀ କରିଛି। 79 ସ୍ୱାଧୀନତା ଦିବସ ପାଳନ ଅବସରରେ ଗଲାକାଲିନୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଗଲା ଜୁନ୍ 18 ଦିନ ସଡ଼କ ଆଉ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଇ ପାସ୍ ବ୍ୟବସ୍ଥା କରିଥିଲେ। ସୂଚନା ଅନୁସାରେ ବଛରକ 3,000 ଏକାଥରକେ ଦେଇକରି ପାସ୍ ବନାଲେ ଆଉ ଥରଥର କରି ଫାସ୍ଟ୍ୟାଗ୍ ରିଚାର୍ଜ କରବାରକେ ନାଇଁ ପଡ଼େ। ଇ ପାସ୍ ଜରିଆ ବଛରେ ଭିତରେ ନାହିଁ ତ 200 ଟୋଲ୍ ପ୍ଲାଜା ପାର କରବାର ସୁବିଧା ରହିଛି। ପଶ୍ଚିମ ଓଡ଼ିଶାର ପ୍ରମୁଖ ଗଣପର୍ବ ନୂଆଖାଇ ପରବ ଲାଗି ବରଗଡ଼ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ପୀଠନ ଏଥିଲାଗି ଲଗନ ଧାରି ଯାଇଛି। ଭୁଦ ମାସର ଉଜ୍ଜଲପଖର ପଞ୍ଚମୀ ତିଥିନୁ ଆଇବା 28 ଗୁରୁବାର ଦିନ ସକାଳର 10:23 10:37 ଭିତରେ ସାଧାରଣ ଲୋକେ ଇଷ୍ଟଦେବୀ ଆଉ କୁଳା ଦେବାଦେବୀମାନଙ୍କୁ ନବାନ୍ନ ଲାଗି କରିବେ। ବରଗଡ଼ର ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କଠାରେ 27 ବୁଧବାର ଅଧରାତିନୁ 28 ଗୁରୁବାର ପାହାନ୍ତିଆ ଆଗନୁ ନବାନ୍ନ ଲାଗି ହେବା ବୋଲି ସୂଚନା ଦିଆଯାଇଛି। ପୁଲିସ ମୋଟର ପରିବହନ ପିଏମ୍ଟି ବିଭାଗଥି ଡ୍ରାଇଭର ନିଯୁକ୍ତି ଲାଗି ଆଇବା 22 ଶାରୀରିକ ଦକ୍ଷତା ଓ ଡ୍ରାଇଭିଂ ପରୀକ୍ଷା ମୂଲ ହେବା। ସମ୍ବଲପୁର, ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର ଆଉ କଟକଠାରେ ଏହି ପରୀକ୍ଷା ହେବା ବୋଲି ଓଡ଼ିଶା ପୁଲିସ ତରଫରୁ ସୂଚନା ଦିଆଯାଇଛି। ଲିଖିତ ପରୀକ୍ଷାଥି ପାସ୍ କଲା ଉତ୍ରୁ ଆଶାୟୀ ପ୍ରାର୍ଥୀମାନେ ପ୍ରବେଶପତ୍ର ଡାଉନ୍ଲୋଡ଼ କରବାର ସହିତ ଓଡ଼ିଶା ପୁଲିସ ୱେବ୍ସାଇଟ୍ନୁ ଅତ୍କା ସୂଚନା ପାଇପାରବେ। ଇ ଶିକ୍ଷା ବଛରେ ସାରା ରାଜ୍ୟ ଆସ ସ୍କୁଲ ଯିବା ଅଭିଯାନଟି ସ୍ୱତନ୍ତ୍ର ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଆଉ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ହୋଇଯାଇଛି। ବୈଠକଟି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତଥି ସାମିଲ କରବାର, ବିଦ୍ୟାଳୟ ନାଇଁ ଯାଉଥିବାର ଛୁଆକୁ ବୟସ ହିସାବରେ ଠିକ୍ ଶ୍ରେଣୀଥି ନାଁ ଲେଖାବାର ଆଉ ଛୁଆମାନେ ପାଠପଢ଼ା ନାଇଁ ଛାଡ଼ବାର ଲାଗି ଦରକାରୀ ପଦକ୍ଷେପ ବାବଦେ ଆଲୋଚନା ହୋଇଥିଲା। ଶେଷ ମୁଖ୍ୟ ଖବର ଫେରଘାଏ। ନିର୍ବାଚନ କମିଶନ କେନ୍ସି ଦଲ ଲାଗି ପକ୍ଷପାତିତା ନାଇଁ କରନ୍, ସ୍ପଷ୍ଟ କଲେ ଭାରତୀୟ ମୁଖ୍ୟ ନିର୍ବାଚନ କମିଶନର। ରାଜ୍ୟ ଅପରାଧ ନିୟନ୍ତ୍ରଣ ଲାଗି ଜାରି ରହିବା ଅପରେସନ୍ ଗରୁଡ଼, ସୂଚନା ଦେଲେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ। ହର୍ ଘର ତ୍ରିରଙ୍ଗା ଅଭିଯାନଟି 7 କୋଟିନୁ ଅତ୍କା ସେଲ୍ଫି ଅପଲୋଡ଼ ହୋଇଥିବାର ସରକାରଙ୍କ ସୂଚନା। ଆଉର୍ ଓଡ଼ିଶା ଯାତ୍ରୀ ପ୍ଲାଟଫର୍ମକେ ଅତ୍କା ମହିଳା କରୁଛନ୍ ବ୍ୟବହାର, ପରିସଂଖ୍ୟାନ ତଥ୍ୟ ମିଳିଲା ସୂଚନା। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।